ଜିହୋଶୁୟ ସତର ପର୍ବ। ମନସି ବଂଶର ଏହି ବାଣ୍ଟ, ଯେହେତୁ ସେ ଯୋସେଫର ଜ୍ୟେଷ୍ଠପୁତ୍ର ଥିଲା, ଗିଲିଅଦର ପିତା ମନସିର ଜ୍ୟେଷ୍ଠପୁତ୍ର ମାଖିର ଯୋଦ୍ଧା ହେବା ହେତୁରୁ ଗିଲିଅଦ ଓ ବାସନ ପାଇଥିଲା। ମନସିର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ବାଣ୍ଟ ହେଲା, ଯଥା ଅବିଏସର ସନ୍ତାନଗଣ ଓ ହେଲକ ସନ୍ତାନଗଣ ଓ ଅଶ୍ରିଏଲ ସନ୍ତାନଗଣ ଓ ସେଖମ ସନ୍ତାନଗଣ ଓ ହେଫର ସନ୍ତାନଗଣ ଓ ସମିଦା ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା। ଏମାନେ ଆପଣା ଆପଣା ବଂଶାନୁସାରେ ଯୋସେଫର ପୁତ୍ର ମନସିର ପୁତ୍ର ସନ୍ତାନ ଥିଲେ। ମାତ୍ର ମନସିର ବୃଦ୍ଧ ପ୍ରପୌତ୍ର, ମାଖିରର ପ୍ରପୌତ୍ର, ଗିଲିଅଦର ପୌତ୍ର, ହେଫରର ପୁତ୍ର, ସଲଫାଦର ପୁତ୍ର ସନ୍ତାନ ନଥିଲେ। କେବଳ କେତେକ କନ୍ୟା ଥିଲେ, ତାହାର କନ୍ୟାମାନଙ୍କ ନାମ ମହଲା ଓ ନୋୟା ଓ ହଗଲା ଓ ମିଲ୍କା ଓ ତିର୍ସା। ଏମାନେ ଇଲିଆସର ଯାଜକ ଓ ନୁନର ପୁତ୍ର ଜିହୋଶୁୟ ଓ ଅଧ୍ୟକ୍ଷମାନଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କ ଭ୍ରାତୃଗଣ ମଧ୍ୟରେ ଆମ୍ଭମାନଙ୍କୁ ଏକ ଅଧିକାର ଦେବାକୁ ସଦାପ୍ରଭୁ ମୋଷାଙ୍କୁ ଆଜ୍ଞା ଦେଇଥିଲେ। ଏହେତୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସେମାନଙ୍କ ପିତାର ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ। ଏଣୁ ଜର୍ଦ୍ଦନର ସେ ପାରିସ୍ଥ ଗିଲିଅଦ ଓ ବାସନ ଛଡ଼ା ମନସିର ବାଣ୍ଟରେ ଦଶ ଅଂଶ ପଡ଼ିଲା, କାରଣ ମନସିର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ। ପୁଣି ଗିଲିଅଦ ଦେଶ ମନସିର ଅବଶିଷ୍ଟ ପୁତ୍ରମାନଙ୍କର ହେଲା। ମନସିର ସୀମା ଆସେରଠାରୁ ସିକ୍ଷିମ ସମ୍ମୁଖ ସ୍ଥିତ ମିକମଥତ୍ ପର୍ଯ୍ୟନ୍ତ ଥିଲା, ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଅଇନ୍ ତପୁହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା। ତପୁହ ଦେଶ ମନସିର ହେଲା, ମାତ୍ର ମନସିର ସୀମାନ୍ତର୍ଗତ ତପୁହ ନଗର ଇଫ୍ରାଇମ ସନ୍ତାନଗଣର ହେଲା। ପୁଣି ସେହି ସୀମା କାନ ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା। ମନସିର ସକଳ ନଗର ମଧ୍ୟରେ ଏହିସବୁ ନଗର ଇଫ୍ରାଇମର ଥିଲା। ମନସିର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା। ଦକ୍ଷିଣ ଦିଗ ଇଫ୍ରାଇମ ଓ ଉତ୍ତର ଦିଗ ମନସିର ଥିଲା ଓ ସମୁଦ୍ର ତାହାର ସୀମା ଥିଲା। ପୁଣି ତାହା ଉତ୍ତର ଦିଗରେ ଆସେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇଶାଖର ପର୍ଯ୍ୟନ୍ତ ଗଲା। ପୁଣି ଇଶାଖର ଓ ଆସେର ମଧ୍ୟରେ ବେତ୍ସାନ ଓ ତହିଁର ଉପନଗର, ଜିବ୍ଲିମ ଓ ତହିଁର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ, ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ ଓ ତହିଁର ଉପନଗର ନିବାସୀଗଣ, ମଗିଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନସି ପାଇଲା। ତଥାପି ମନସିର ସନ୍ତାନଗଣ ସେହିସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ, ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। ଏଉତାରେ ଇସ୍ରାଏଲ ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ କିଣାନୀୟମାନଙ୍କୁ ବେଠିକର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ। ଏଉତାରେ ଯୋସେଫ ସନ୍ତାନଗଣ ଜିହୋଶୁଙ୍କ ନିକଟକୁ ଆସି କହିଲେ, ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁ ଗୋଷ୍ଠୀ ହୋଇଅଛୁ। ତହିଁରେ ଜିହୋଶୁ ସେମାନଙ୍କୁ କହିଲେ, ତୁମ୍ଭେ ଯେବେ ବହୁ ଗୋଷ୍ଠୀ ହୋଇଅଛ ଓ ତହିଁ ସକାଶେ ଯେବେ ଇଫ୍ରାଇମର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ, ଆଉ ସେଠାରେ ପରିସୀୟ ଓ ରଫାଇୟମାନଙ୍କ ମଧ୍ୟରେ ଆପଣା ପାଇଁ ବନ କାଟ। ତହିଁରେ ଯୋସେଫର ସନ୍ତାନଗଣ କହିଲେ, ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବେତ୍ ସ୍ଥାନରେ ଓ ତହିଁର ଉପନଗରମାନରେ ଓ ଜିସ୍ରିଏଲର ତଳଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି ସେମାନଙ୍କର ଲୌହରଥ ଅଛି। ତହିଁରେ ଜିହୋଶୁୟ ଯୋସେଫଙ୍କର ବଂଶ ଇଫ୍ରାଇମ ଓ ମନସିକି କହିଲେ, ତୁମ୍ଭେ ବହୁ ଗୋଷ୍ଠୀ ଓ ତୁମ୍ଭର ମହାପରାକ୍ରମ ଅଛି, ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ, ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ, ପୁଣି ତାହା ବନ ହେଲେ ହେଁ ତୁମ୍ଭେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ, କାରଣ କିଣାନୀୟମାନଙ୍କ ଲୌହରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମ୍ଭେ ସେମାନଙ୍କୁ ତଡ଼ିଦେବ।